ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜିଠାରୁ 6 ଦିନିଆ ଓଡ଼ିଶା ଗସ୍ତ। ରାୟଗଡ଼ା ଜିଲ୍ଲାରେ 561 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରଠାରେ 280,000ରୁ ଉର୍ଦ୍ଧ୍ୱ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସୁଧରାସ୍ତି ଫେରସ୍ତ କଲେ ରାଜ୍ୟ ସରକାର। ଏବଂ ଆଦ୍ରଭୂମି ଓ ଏହାର ଉପକାରିତା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଆଦ୍ରଭୂମି ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 6 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଆସନ୍ତାକାଲି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କୁ ଦର୍ଶନ କରିବା ସହ ନାଭିଗୟାରେ ପିଣ୍ଡଦାନ କରିବେ। ପରେ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ସହ ନବନିର୍ମିତ ପ୍ରେକ୍ଷାଳୟକୁ ଉଦ୍ଘାଟନ କରିବେ। ଆସନ୍ତା ବୁଧବାର ଭଞ୍ଜବୀର ସୁନାରାମ ସୋରେନ୍ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହୁଲଡିହାସ୍ଥିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀମତୀ ମୁର୍ମୁ ସରକାରୀ ଆୟୁର୍ବେଦ ମେଡିକାଲ କଲେଜ ଓ ହସ୍ପିଟାଲ, ଓୟୁଏଟି କ୍ୟାମ୍ପସ, ସହରୀ ସୌନ୍ଦର୍ଯ୍ୟକରଣ ଏବଂ ଅନ୍ୟ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଆସନ୍ତା 6 ତାରିଖ ଶୁକ୍ରବାର ଦିନ ଶିମିଳିପାଳଠାରେ ଆଦିବାସୀ ସମ୍ପ୍ରଦାୟର ମହିଳା ଏବଂ ଯୁବକମାନଙ୍କ ସହ ଭାବ ବିନିମୟ କରିବା ପରେ ଭୁବନେଶ୍ୱର ବ୍ଲାକ୍ ସ୍ୱାନ୍ ସମିଟ୍ରେ ଯୋଗଦେବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଜ୍ୟ ସରକାର ମହିଳାଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀ କହିଛନ୍ତି। ରାୟଗଡ଼ା ଜିଲ୍ଲାର ଜେସ୍କୋ ପଡ଼ିଆରେ ଆଜି ସୁଭଦ୍ରା ଶକ୍ତି ମେଳାର ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ମହିଳାମାନଙ୍କ ଲକ୍ଷ୍ୟପତି ଦିଦି ଓ ଉଦ୍ୟୋଗୀ ହେବାର ସ୍ୱପ୍ନକୁ ପୂରଣ କରିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। 2024-25 ଆର୍ଥିକ ବର୍ଷରେ ଜିଲ୍ଲାର 29,000ରୁ ଉର୍ଦ୍ଧ୍ୱ ମହିଳା ଲକ୍ଷ୍ୟପତି ଦିଦି ହୋଇପାରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଜିଲ୍ଲାର 30,000ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଲକ୍ଷ୍ୟପତି ଦିଦି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦିଜୀ ଦେଶର ଦାୟିତ୍ୱ ନେବାର ପ୍ରଥମ ଦିନରୁ ହିଁ ମହିଳା ସଶକ୍ତିକରଣ ପାଇଁ ଆନ୍ତରିକତାର ସହିତ ସେ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ଏବଂ ଆଜକୁ ପ୍ରାୟ ଠିକ 12 ବର୍ଷ ହୋଇଗଲାଣି ଏ କାର୍ଯ୍ୟକ୍ରମ ନିରନ୍ତର ଭାବରେ ଏ ଉଦ୍ୟମ ମଧ୍ୟ ଜାରି ରଖାଯାଇଛି। ପ୍ରଧାନମନ୍ତ୍ରୀ ହେବାର ମାତ୍ର କିଛି ମାସ ମଧ୍ୟରେ ସେ ବେଟି ବଚାଓ ବେଟି ପଢାଓ ଏ ଯୋଜନାର ଶୁଭାରମ୍ଭ କରିଥିଲେ, ଯାହାଫଳରେ ଆମ ଦେଶର ଝିଅ ଜନ୍ମ ହାର ସହିତ ବାଳିକା ଏ ଶିକ୍ଷା ହାରରେ ଆଜି ଯଦି ଆମେ ଦେଖିବା, ତୁଳନା କରିବା, ସର୍ଭେ ରିପୋର୍ଟ ଯଦି ଦେଖିବା, ତାହେଲେ ଇଏ ଧୀରେ ଧୀରେ ତାର ଅଭିବୃଦ୍ଧି ଆଜି ବୃଦ୍ଧି ହେବାରେ ଲାଗିଛି। ଏଇ 12 ବର୍ଷ ଧରି ଦେଶର ମହିଳା ଏବଂ ବାଳିକାଙ୍କର ବିକାଶ ପାଇଁ ମୋଦିଜୀ ଅନେକ କାର୍ଯ୍ୟ ମଧ୍ୟ କରିଛନ୍ତି ବିଭିନ୍ନ ସେକ୍ଟରରେ।
ଏହି ଅବସରରେ ଶ୍ରୀ ମାଝୀ ମଝିଘରିଆଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ 340 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର 67 ପ୍ରକଳ୍ପର ଶିଳାନ୍ୟାସ ଓ 221 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର 41 ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଜିଲ୍ଲାରେ ଆଜିଠାରୁ ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ସୁଭଦ୍ରା ଶକ୍ତି ମେଳାରେ 120 ଷ୍ଟଲ୍ ପ୍ରଦର୍ଶିତ ହୋଇଛି। କେନ୍ଦ୍ରୀୟ ବଜେଟ୍ରେ ଓଡ଼ିଶାକୁ ଗୁରୁତ୍ୱ ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। କଟକରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହଦେଓ ସମାଜର ସବୁବର୍ଗର ଲୋକଙ୍କ ଅଭିବୃଦ୍ଧି ଉପରେ ବଜେଟ୍ରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି। ଓଡ଼ିଶା ପାଇଁ ଘୋଷଣା ହୋଇଥିବା ବିରଳ ଖଣିଜ କରିଡର ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଖଣିଜ ଆମଦାନୀ ହୋଇପାରିବ। ପୂର୍ବ ଭାରତର ବିକାଶ ପ୍ରତି ବଜେଟ୍ରେ ଧ୍ୟାନ ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ଆଟମିକ୍ ଏନର୍ଜି ଡିପାର୍ଟମେଣ୍ଟର ଗୋଟେ ରିପୋର୍ଟ ରହିଛି ଯେଉଁଥିରେ ରେୟାର ଅର୍ଥ ମିନେରାଲ୍ସ ଡିପୋଜିଟ୍ ଓଡ଼ିଶାରେ ଇଜ୍ ଦି ହାଇଏଷ୍ଟ ଆଫ୍ଟର ଓଡ଼ିଶା କେରଳ। ଇଣ୍ଡିଆନ୍ ରେୟାର ଅର୍ଥ ଯୋଉଟା ଆମ ଗୋପାଳପୁରରେ ଅଛି ସେ ରେୟାର ଅର୍ଥ ମିନେରାଲ୍ସକୁ ନେଇକରି ଆପଣମାନେ ଆଗାମୀ ଦିନରେ ଆଟମିକ୍ କଣ୍ଡକ୍ଟର୍ସ ଏଣ୍ଡ ସେମି କଣ୍ଡକ୍ଟର୍ସ ନିର୍ମାଣ କରିବା ପାଇଁ ଯୋଉ ଗୋପାଳପୁରରେ ରାଜ୍ୟ ସରକାର
ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଦିବ୍ୟ ଜୀବନ ସଂଘର ଆଧ୍ୟାତ୍ମିକ ସମ୍ମିଳନୀରେ ମଧ୍ୟ ଯୋଗ ଦେଇଥିଲେ। କେନ୍ଦ୍ର ସରକାର ଆସନ୍ତା ସପ୍ତାହରେ ସଂସଦରେ ନୂଆ ଆୟକର ବିଲ୍ ଆଣିବେ। ନୂଆ ଆଇନ ସରଳ ଏବଂ ଟିକସ ବାବଦକୁ କମାଇବାରେ ସହାୟକ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ବଜେଟ୍ ଅଭିଭାଷଣରେ ଗତକାଲି କହିଛନ୍ତି। ଟିକସଦାତାଙ୍କ ପାଇଁ ନୂଆ ଆୟକର ବିଲ୍ ବୁଝିବା ସହଜ ହେବ। ନୂଆ ଆଇନ ମାଧ୍ୟମରେ ବକେୟା ଟିକସ ହିସାବ କରିବା ଏବଂ ଆୟକର ରିଟର୍ଣ୍ଣ ଫାଇଲ୍ କରିବା ସହଜ ହେବା ସହିତ ଆୟକର ଆଇନ 1961ରେ କେତେକ ସଂଶୋଧନ କରାଯିବା ନେଇ ଅର୍ଥମନ୍ତ୍ରୀ ତାଙ୍କର ବଜେଟ୍ ଅଭିଭାଷଣରେ କହିଛନ୍ତି। ସୂଚନାଯୋଗ୍ୟ, ଗତକାଲି ବଜେଟ୍ ଅଭିଭାଷଣରେ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟରେ ଆୟକର ସମ୍ପୂର୍ଣ୍ଣ ଛାଡ଼ ପାଇଁ ଶ୍ରୀମତୀ ସୀତାରମଣ ଘୋଷଣା କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ମହିଳାଙ୍କ ନେତୃତ୍ୱରେ ଗ୍ରାମୀଣ ଅର୍ଥନୀତିକୁ ଆହୁରି ସମୃଦ୍ଧ କରି ବିକଶିତ ଓଡ଼ିଶା ଓ ଭାରତ ନିର୍ମାଣର ପରିକଳ୍ପନା ସମ୍ଭବପର ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱର ପୋଖରୀପୁଟସ୍ଥିତ ମିଶନ ଶକ୍ତି ଭବନଠାରେ 280,586 ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରାୟ 198 କୋଟି ଟଙ୍କାର ଶୁଦ୍ଧରାଶି ଫେରସ୍ତ କରି ଶ୍ରୀ ପରିଡ଼ା କହିଛନ୍ତି ଏହି ଅର୍ଥରାଶି ମହିଳାଙ୍କୁ ଉଦ୍ୟୋଗୀ କରିବା ସହ ସେମାନଙ୍କ ଆର୍ଥିକ ସ୍ଥିତିକୁ ଆହୁରି ମଜବୁତ କରିବ। ରାଜ୍ୟ ସରକାର ବିଭିନ୍ନ ଯୋଜନା ଓ ପଦକ୍ଷେପ ଗ୍ରହଣ କରିବା ସହ ତାହାକୁ ବାସ୍ତବ ରୂପ ଦେଉଛନ୍ତି। ଆଗାମୀ ଦିନରେ ମିଶନ ଶକ୍ତିର ରୂପରେଖରେ ପରିବର୍ତ୍ତନ କରାଯିବ। ଉତ୍କଳ ଦିବସରୁ ମିଶନ ଶକ୍ତି ମହିଳାଙ୍କୁ ନୂତନ ଡ୍ରେସ୍ କୋଡ୍, ପରିଚୟପତ୍ର ଓ ସ୍ମାର୍ଟଫୋନ୍ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ମିଶନ ଶକ୍ତି ବିଭାଗର କାମ କରୁଥିବା କମ୍ୟୁନିଟି ଷ୍ଟାଫ ମାନଙ୍କର ଗୋଟେ ବହୁତ ଦୀର୍ଘ ଦିନର ଡିମାଣ୍ଡ ଥିଲା। ତାଙ୍କର ୟୁନିଫର୍ମ, ଆଇ କାର୍ଡ ଆଉ ମୋବାଇଲ, ଏ ତିନୋଟି ଯାକ April 1 ଉତ୍କଳ ଦିବସରୁ ତାଙ୍କୁ ଉପଲବ୍ଧ ହେବ। ନୂଆ ଆଇ କାର୍ଡ, ନୂଆ ଡ୍ରେସ୍ ଏବଂ ଲୋକସ୍ ଆପ୍କୁ, ଲକ୍ଷ୍ୟପତି ଦିଦିକୁ ଆହୁରି ଶକ୍ତିଶାଳୀ କରିବାକୁ ହେଲେ ଲୋକସ୍ ଆପ୍ ସମସ୍ତଙ୍କ ମୋବାଇଲରେ ରହିବା ଆବଶ୍ୟକ ଅଛି। ତେଣୁ ଆମ ସିଆର୍ପି ମାନଙ୍କୁ, ଯେଉଁମାନେ କମ୍ୟୁନିଟି ରିସୋର୍ସ ପର୍ସନ, ସେମାନଙ୍କୁ ମୋବାଇଲ ବି ପ୍ରୋଭାଇଡ୍ କରା।
କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶିକା ଡକ୍ଟର ମୋନିକା ପ୍ରିୟଦର୍ଶିନୀଙ୍କ ସହ ପ୍ରତ୍ୟେକ ଜିଲ୍ଲାରୁ ଆଭାସୀ ମାଧ୍ୟମରେ କ୍ଷେତ୍ର ଅଧିକାରୀ, ଗୋଷ୍ଠୀ ସହାୟିକା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝୀ ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ଅବସ୍ଥିତ ମା' ତାରାତାରିଣୀ ପୀଠରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ସାମୁହିକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବାଣିଜ୍ୟ, ପରିବହନ, ଇସ୍କାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଯୋଗଦେବେ। କନ୍ୟା ବିବାହ ଯୋଜନା ଅଧୀନରେ ଚୟନ କରାଯାଇଥିବା ହିତାଧିକାରୀ ଦମ୍ପତିମାନଙ୍କୁ ମୁଖ୍ୟମନ୍ତ୍ରୀ ଚେକ୍ ଓ ବିବାହ ପଞ୍ଜୀକରଣ ପ୍ରମାଣପତ୍ର ପ୍ରଦାନ କରିବେ। କେନ୍ଦ୍ର ସରକାରଙ୍କ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନରେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ କେଭିଆଇସି ପକ୍ଷରୁ ଭୁବନେଶ୍ୱରଠାରେ ଏକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମଗ୍ର ଦେଶର 100ରୁ ଉର୍ଦ୍ଧ୍ୱ ଉଦ୍ୟୋଗୀ ଏବଂ ଖଦି ଅନୁଷ୍ଠାନ ଅଂଶଗ୍ରହଣ କରିଥିଲେ। ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ ମନୋଜ କୁମାର କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂତନ ଭାରତର ନୂତନ ଖଦି ଏକ ଆତ୍ମନିର୍ଭରଶୀଳ ଏବଂ ବିକଶିତ ଭାରତ ପାଇଁ ପ୍ରମୁଖ ଶକ୍ତି ଭାବରେ ଉଭା ହୋଇଛି। ଏହି ଅବସରରେ ଶ୍ରୀ କୁମାର ହିତାଧିକାରୀମାନଙ୍କୁ ଯନ୍ତ୍ରପାତି, ଟୁଲ୍ କିଟ୍ ଏବଂ ସହାୟତା ରାଶି ପ୍ରଦାନ କରିଥିଲେ। 2025-26 ଆର୍ଥିକ ବର୍ଷରେ 54,995 ନୂତନ ୟୁନିଟ୍ ପଦକ୍ଷେପ ମାଧ୍ୟମରେ 604,945 ଜଣ ନିଯୁକ୍ତି ପାଇଛନ୍ତି। ଗତ 11 ବର୍ଷ ମଧ୍ୟରେ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ କାରିଗରଙ୍କ ପାରିଶ୍ରମିକକୁ 4 ଟଙ୍କାରୁ 15 ଟଙ୍କାକୁ ବୃଦ୍ଧି କରାଯାଇଛି। ଭୋକାଲ୍ ଫର୍ ଲୋକାଲ୍ର ମନ୍ତ୍ରରେ ପରିଚାଳିତ ହୋଇ ସ୍ଥାନୀୟ ଉତ୍ପାଦ କ୍ରୟ କାରିଗରଙ୍କ ଜୀବିକାକୁ ସୁଦୃଢ଼ କରିବା ସହ ଆତ୍ମନିର୍ଭର ଭାରତର ମୂଳଦୁଆକୁ ମଜବୁତ କରୁଛି ବୋଲି ଶ୍ରୀ କୁମାର କହିଥିଲେ। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନୂଆ ନିର୍ଦ୍ଦେଶକ ଭାବେ ଆଇଏଫ୍ଏସ୍ ସନତ କୁମାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଶ୍ରୀ କୁମାର ଉପନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ମନୋଜ ଭି ନାୟରଙ୍କୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଚିବ ସହ ବନ୍ୟପ୍ରାଣୀ ଅତିରିକ୍ତ ପିସିସିଏଫ୍ ଦାୟିତ୍ୱ ଦିଆଯାଇଛି। ମହିମା ଧର୍ମର ପ୍ରମୁଖ ପ୍ରଚାରକ ତଥା ମାନବବାଦୀ କବି ଭୀମଭୋଇଙ୍କ ସାଧନା ଓ ସମାଧିପୀଠ ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲି ଗାଁର ଶୂନ୍ୟ ମନ୍ଦିର ପରିସରରେ ଚାଲିଥିବା ମାଘମେଳା ଆଜି ଉଦ୍ଯାପିତ ହୋଇଛି। 5 ଦିନ ଧରି ଚାଲିଥିବା ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ମହିମାଧର୍ମୀ ସାଧୁସନ୍ଥଙ୍କ ସମେତ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏହି ପୀଠର ବିକାଶ ପାଇଁ 35 କୋଟି ଟଙ୍କାର ଅନୁଦାନ ଦିଆଯିବ ବୋଲି ଗତକାଲି ସୁବର୍ଣ୍ଣପୁରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝୀ ଘୋଷଣା କରିଥିଲେ। ଆର୍ଦ୍ରଭୂମି ଓ ଏହାର ଉପକାରିତା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ଆର୍ଦ୍ରଭୂମି ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି, ଆର୍ଦ୍ରଭୂମି ଓ ପାରମ୍ପରିକ ଜ୍ଞାନ, ସାଂସ୍କୃତିକ ଐତିହ୍ୟ ପାଳନ, ଜୈବ ବିବିଧତା, ଜଳବାୟୁ ନିୟନ୍ତ୍ରଣ ଓ ମାନବ ସମାଜ ପାଇଁ ଆର୍ଦ୍ରଭୂମିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭବିଷ୍ୟତ ପିଢ଼ିକୁ ଏହାର ସଂରକ୍ଷଣ ଉପରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ। 2021 ମିଳିତ ଜାତିସଂଘର ସାଧାରଣ ସଭାରେ ଫେବୃଆରୀ 2 ତାରିଖକୁ ଆନୁଷ୍ଠାନିକ ଭାବେ ବିଶ୍ୱ ଆର୍ଦ୍ରଭୂମି ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜିଠାରୁ 6 ଦିନିଆ ଓଡ଼ିଶା ଗସ୍ତ। ରାୟଗଡ଼ା ଜିଲ୍ଲାରେ 561 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରଠାରେ 280,000ରୁ ଉର୍ଦ୍ଧ୍ୱ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଶୁଦ୍ଧରାଶି ଫେରସ୍ତ କଲେ ରାଜ୍ୟ ସରକାର ଏବଂ ଆର୍ଦ୍ରଭୂମି ଓ ଏହାର ଉପକାରିତା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଆର୍ଦ୍ରଭୂମି ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍‌ରେ।